ହ୍ୟାଲୋ ସାର୍, ମୁଁ ଆଇନାରୁ ମିନତି ବାର୍ତ୍ତା କହୁଛି, ଗଞ୍ଜାମରୁ। ସାର୍, ମୁଁ ଯୋଉ ଗାଁ ମନେକରି ଚାଲେଣା ହଉଛି, ଝିଅ ବା ମହିଳାମାନଙ୍କୁ ଚାଲେଣା ହଉଛି, ତ ମୁଁ ତା ବିଷୟରେ ଗୀତ ମାଧ୍ୟମରେ କିଛି ଲୋକ ସଚେତନ କରିବାକୁ ଚାହୁଁଛି। ସୁନାଲ ବଉଳ ସୁନାଲ ମଙ୍କର ମହିଳା ଶିଶୁ ଚାଲେଣା, ବଉଳ ଲୋ ମହିଳା ଶିଶୁ ଚାଲେଣା, ଗାଈ ଗୋରୁ ଛେଳି ମେଣ୍ଢା ପରି ଆଜି ଯୁବତୀ ହୁଅନ୍ତି କଣା। ସାରୁ ବେପାର ଝିଅ ବେପାର ଓଡ଼ିଶାରେ ବଢିଲାଣି, ଓଡ଼ିଶାରେ ବଢିଲାଣି, ଯତୁ ଗଣାରେ ବିବାହ ପନ୍ଥାରେ ଝାନ୍ସି ଚାଲେଣା ହେଲାଣି। ଝାନ୍ସି ରାଣୀ ଦେଖିବା ପାଇଁ କି ଯୁବତୀ ଦେଖେ ସପନ, ବଉଳ ଯୁବତୀ ଦେଖେ ସପନ, ଝାନ୍ସି ମାଟିରେ ପାଦ ଦଉ ଦଉ ହଜିଯାଏ ତାର ଜ୍ଞାନ। କିଏ ଖାଏ ବିଧା କିଏ ଖାଏ ରୁଟି କିଏ ତ ଗୋଇଠା ଖାଏ, ଘରର ଘରଣୀ ନୋହିଲେ ଖଟନ୍ତି କିଏ ଖଟେ ନଉ କର। ସାର୍ ନମସ୍କାର, ଧନ୍ୟବାଦ, ମୁଁ ଏଇ ମୋବାଇଲ ବାଣୀକୁ ରଖୁଛି ସାର୍।